ଆକାଶବାଣୀ ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଏମ୍ଏସ୍ ସ୍ୱାମୀନାଥନ ଏକ ଖାଦ୍ୟ ନିଅଣ୍ଟ ଭାରତକୁ ଖାଦ୍ୟବହୁଳ ଭାରତରେ ରୂପାନ୍ତରିତ କରିଥିଲେ। ସିକିମ୍ ଆକସ୍କିକ ବନ୍ୟାରେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି। କେନ୍ଦ୍ରମନ୍ତ୍ରୀ ପରଶୋତ୍ତମ ରୂପାଲା ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାରେ ନବମ ସାଗର ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 100ରେ ପହଞ୍ଚିଛି। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ ଭାରତ 100ଟି ପଦକ ପାଇଥିବାରୁ କ୍ରୀଡ଼ାବିତ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଏମ୍ଏସ୍ ସ୍ୱାମୀନାଥନଙ୍କ ଅବଦାନଗୁଡ଼ିକର ସ୍କରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଫେସର ଏମ୍ଏସ୍ ସ୍ୱାମୀନାଥନଙ୍କର କାର୍ଯ୍ୟ ଏକ ଖାଦ୍ୟ ନିଅଣ୍ଟ ଭାରତକୁ ଖାଦ୍ୟବହୁଳ ଭାରତରେ ରୂପାନ୍ତରିତ କରିଥିଲା। ନରେନ୍ଦ୍ର ମୋଦି .in ରେ ତାଙ୍କର ବ୍ଲଗ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଜଣେ ଦୂରଦୃଷ୍ଟି ସମ୍ପନ୍ନ କୃଷି ବିଜ୍ଞାନକୁ ହରାଇଛି, ଯାହାଙ୍କର ଅବଦାନଗୁଡ଼ିକ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଶ୍ରୀ ମୋଦି କହିଛନ୍ତି 60 ଦଶକର ପ୍ରାରମ୍ଭରେ ଭାରତ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିଲା ଓ ପ୍ରଫେସର ସ୍ୱାମୀନାଥନଙ୍କର ଦୂରଦୃଷ୍ଟି ଏବଂ ପ୍ରତିଶ୍ରତି କୃଷିକ୍ଷେତ୍ରର ସମୃଦ୍ଧିରେ ଏକ ନୂଆ ଯୁଗର ଆରମ୍ଭ କରିଥିଲା। କୃଷିକ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ଗହମ ଉତ୍ପାଦନ ବୃଦ୍ଧି ପାଇଁ ତାଙ୍କର ଅବଦାନ ଯୋଗୁଁ ଦେଶରେ ଗହମ ଉତ୍ପାଦନ ନାହିଁ ନଥିବା ଭାବେ ବୃଦ୍ଧି ପାଇଥିଲା। ସେ କହିଛନ୍ତି ପ୍ରଫେସର ସ୍ୱାମୀନାଥନଙ୍କର ଏହିସବୁ କାର୍ଯ୍ୟ ପାଇଁ ତାଙ୍କୁ ଭାରତର ସବୁଜ ବିପ୍ଳବର ଜନକ ଆଖ୍ୟା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ସବୁଜ ବିପ୍ଳବର 5 ଦଶନ୍ଧି ପରେ ଭାରତୀୟ କୃଷିକ୍ଷେତ୍ର ଅଧିକ ଆଧୁନିକ ଓ ବିକଶିତ ହୋଇପାରିଛି, କିନ୍ତୁ ପ୍ରଫେସର ସ୍ୱାମୀନାଥନ ପକାଇଥିବା ଭିତ୍ତିଭୂମି ଚିରଦିନ ସ୍କରଣୀୟ ହୋଇ ରହିବ। ସେ କହିଛନ୍ତି ଆଜି ସମଗ୍ର ବିଶ୍ୱ ଶ୍ରୀ ଅନ୍ନ ବିଷୟରେ ଚର୍ଚ୍ଚା କରୁଛି। ପ୍ରଫେସର ସ୍ୱାମୀନାଥନ 1990 ଦଶକରୁ ଶ୍ରୀ ଅନ୍ନ ବିଷୟରେ କହୁଥିଲେ। ପ୍ରଫେସର ସ୍ୱାମୀନାଥନଙ୍କ ସହ ତାଙ୍କର ବାର୍ତ୍ତାଳାପର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମୃତ୍ତିକା ଉର୍ବରତା କାର୍ଡ ଯୋଜନା ଉପରେ ସେ ମୂଲ୍ୟବାନ ପରାମର୍ଶ ଦେଇଯାଇଛନ୍ତି। ଶ୍ରୀ ମୋଦି କହିଛନ୍ତି 2016 ମସିହା ଓ 2017 ମସିହାରେ ଆନ୍ତର୍ଜାତିକ କୃଷି ଜୈବ ବିବିଧତା କଂଗ୍ରେସଠାରେ ସେ ପ୍ରଫେସର ସ୍ୱାମୀନାଥନଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସେଠାରେ ସେ ତାଙ୍କ ଦ୍ୱାରା ଲିଖିତ 2ଟି ପୁସ୍ତକକୁ ଉନ୍କୋଚନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନେ ପ୍ରଫେସର ସ୍ୱାମୀନାଥନଙ୍କୁ ଜଣେ କୃଷି ବୈଜ୍ଞାନିକ ସମ୍ବୋଧନ କରୁଥିଲେ, କିନ୍ତୁ ପ୍ରକୃତରେ ସେ କୃଷକ ବୈଜ୍ଞାନିକ ଥିଲେ। ସିକିମ୍ ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ହଠାତ୍ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 27 ହୋଇଥିବାର ନିଶ୍ଚିତ କରିଛି। ହଠାତ୍ ବନ୍ୟାରେ 141 ଜଣ ଲୋକ ନିଖୋଜ ଅଛନ୍ତି। ଗତ 4 ତାରିଖରେ ବରଫ ତରଳି ଲୋନାକ୍ ହ୍ରଦରୁ ଅଧିକ ଜଳ ଆସିବା ଯୋଗୁଁ ଆକସ୍ମିକ ବନ୍ୟା ଦେଖାଦେଇଥିଲା। ସେଥିରେ 1173ଟି ବାସଗୃହ ନଷ୍ଟ ହୋଇଯାଇଛି। ଏପର୍ଯ୍ୟନ୍ତ 2413 ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ 26 ଜଣ ଆହତ ଲୋକ ରହିଛନ୍ତି। 6875 ଜଣ ଲୋକ 22ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ଟିଷ୍ଟା ନଦୀ ଅବବାହିକାରେ ବନ୍ୟା ଯୋଗୁଁ 13ଟି ପୋଲ ଧୋଇଯାଇଛି। ଏକ ପ୍ରେସ୍ ଇସ୍ତାହାର ଅନୁସାରେ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ଗତ ସନ୍ଧ୍ୟାରେ ତାଙ୍କ ସରକାରୀ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେହି ବୈଠକରେ ସୀମା ସଡ଼କ ସଂଗଠନ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରଘୁ ଶ୍ରୀନିବାସନ, ସିକିମ୍ ସରକାରଙ୍କର ମୁଖ୍ୟ ସଚିବ ଭିଭି ପାଠକ, ସିକିମ୍ ଡିଜିପି ଏକେ ସିଂ, 17 ମାଉଣ୍ଟେନ୍ ଡିଭିଜନ ଡେପୁଟି ଜିଓସି, ଆଇଟିବିପି ଡିଆଇଜି, ସୀମା ସଡ଼କ ସଂଗଠନ ମୁଖ୍ୟ ଇଞ୍ଜିନିୟରଙ୍କ ସମେତ ବହୁ ବରିଷ୍ଠ ଅଫିସର ଯୋଗ ଦେଇଥିଲେ। ବୈଠକରେ ସାମ୍ପ୍ରତିକ ସ୍ଥିତି ଉପରେ ସବିସ୍ତୃତ ଆଲୋଚନା କରାଯାଇଛି। ଭାଙ୍ଗିରୁଜି ଯାଇଥିବା ମୌଳିକ ଢାଞ୍ଚାଗୁଡ଼ିକୁ ମରାମତି କରିବା ଓ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରିବା ଉପରେ ସେଥିରେ ଆଲୋଚନା ହୋଇଛି। ଚୁଙ୍ଗଥାଙ୍ଗ ପର୍ଯ୍ୟନ୍ତ ସଡ଼କ ସଂଯୋଗ ବ୍ୟବସ୍ଥା ସ୍ଥାପନକୁ ଅଗ୍ରାଧିକାର ଦିଆଯିବା ସହିତ ନାଗାଠାରୁ ତୁଙ୍ଗ ପର୍ଯ୍ୟନ୍ତ ସଡ଼କର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମହ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଶୋତ୍ତମ ରୂପାଲା ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ନବମ ପର୍ଯ୍ୟାୟ ସାଗର ପରିକ୍ରମା କାର୍ଯ୍ୟକ୍ରମକୁ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ଥୋଣ୍ଡି ମହ୍ୟପାଳନ କେନ୍ଦ୍ରଠାରେ ଆରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ରୂପାଲା କହିଛନ୍ତି ମହ୍ୟପାଳନରେ ତାମିଲନାଡୁ ଦେଶର ଏକ ପ୍ରମୁଖ ରାଜ୍ୟ। ସେ କହିଛନ୍ତି ରାଜ୍ୟର ମହ୍ୟପାଳନ କ୍ଷେତ୍ରର ଦେଶର ଅର୍ଥନୈତିକ ବିକାଶରେ ମହତ୍ୱପୂର୍ଣ୍ଣ ଅବଦାନ ରହିଛି। ମହ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ଲାଗୁ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେଉଁ ମହ୍ୟଜୀବୀମାନେ କିଷାନ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଏହା ଶୀଘ୍ର ଦିଆଯିବ। ଥୋଣ୍ଡିଠାରେ ମତ୍ସ୍ୟପାଳନ କେନ୍ଦ୍ର ସ୍ଥାପନ ପାଇଁ ପ୍ରକଳ୍ପର ସବିସ୍ତୃତ ବିବରଣୀ ଦାଖଲ କରିବାକୁ ସେ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେଉଁ ମତ୍ସ୍ୟଜୀବୀମାନେ ଜାଲ ବୁଣିବା କାର୍ଯ୍ୟ କରୁଛନ୍ତି ଓ ଡଙ୍ଗା ନିର୍ମାଣ କରୁଛନ୍ତି ସେମାନେ ବିଶ୍ୱକର୍ମା ଯୋଜନାରୁ ଲାଭାନ୍ୱିତ ହେବେ। ମନ୍ତ୍ରୀ କହିଛନ୍ତି ସରକାର ଉପକୂଳ ଅଞ୍ଚଳର ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରୁଛନ୍ତି। ସେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ସହ ବାର୍ତ୍ତାଳାପ କରି ସେଠାରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ତାଞ୍ଜାବୁର ଜିଲ୍ଲାରେ ଉଭୟ ମନ୍ତ୍ରୀ ମିଳିତ ଭାବେ ମତ୍ସ୍ୟଚାଷୀ ସମବାୟ ସମିତିକୁ ଉଦ୍ଘାଟନ କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ କହିଛନ୍ତି ସାଗର ପରିକ୍ରମା ଯୋଜନା 6 ମାସ ପୂର୍ବେ ଗୁଜରାତରେ ଆରମ୍ଭ ହୋଇଥିଲା ଓ ଧୀରେ ଧୀରେ ଏହା ଦେଶର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ସେ କହିଛନ୍ତି ଦେଶର ଉପକୂଳ ଅଞ୍ଚଳକୁ ଗସ୍ତ କରି ମତ୍ସ୍ୟଜୀବୀମାନଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି। ସେ ପୁଣି କହିଛନ୍ତି କେନ୍ଦ୍ର ସରକାରଙ୍କର କଲ୍ୟାଣମୂଳକ ଯୋଜନାଗୁଡ଼ିକରୁ ସେହି ମତ୍ସ୍ୟଜୀବୀମାନେ ଉପକୃତ ହେଉଛନ୍ତି। ସାଗର ପରିକ୍ରମା 9 ତାରିଖ ପର୍ଯ୍ୟନ୍ତ ଚାଲିବ। ସୋମବାର ଦିନ ଏହା ଚେନ୍ନାଇରେ ସମାପ୍ତ ହେବ। ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 100ରେ ପହଞ୍ଚିଛି। ତାହା ମଧ୍ୟରେ 25ଟି ସ୍ୱର୍ଣ୍ଣ, 35ଟି ରୌପ୍ୟ ଓ 40ଟି ବ୍ରୋଞ୍ଜ ପଦକ ରହିଛି। ମହିଳା କବାଡ଼ି ଫାଇନାଲ୍ ପ୍ରତିଯୋଗିତାରେ ଓ ତୀରଚାଳନା କମ୍ପାଉଣ୍ଡ ପୁରୁଷ ପ୍ରତିଯୋଗିତାରେ ସର୍ବଶେଷ ପଦକ ମିଳିଛି। ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର କ୍ରୀଡ଼ାବିତ୍ମାନେ 100ଟି ପଦକ ହାସଲ କରିବା ସହ ଏହା ଦେଶକୁ ଗୌରବ ଆଣିଦେଇଛି। କ୍ରୀଡ଼ାବିତ୍ମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ଏକ ବୈଠକର ଆୟୋଜନ କରିବେ ଓ ସେମାନଙ୍କ ସହ ବାର୍ତ୍ତାଳାପ କରିବେ। ମହିଳା କବାଡ଼ି ଟିମ୍ ଭାରତ ପାଇଁ 100ତମ ପଦକ ହାସଲ କରିଛି। ଏକ ପ୍ରତିଯୋଗିତାମୂଳକ ମ୍ୟାଚ୍ରେ ଭାରତ ତାଇପେଇକୁ 26-25ରେ ପରାସ୍ତ କରିଛି। ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଏହି ବିଜୟ ଭାରତୀୟ ମହିଳା କ୍ରୀଡ଼ାବିତ୍ମାନଙ୍କର ଅଦମ୍ୟ କ୍ରୀଡ଼ା ଭାବନାର ପ୍ରତୀକ। ପୁରୁଷ କବାଡ଼ି ଟିମ୍ ଆଜି ଅପରାହ୍ନରେ ସ୍ୱର୍ଣ୍ଣପଦକ ପାଇଁ ଇରାନ୍ ବିପକ୍ଷରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ତୀରଚାଳନା ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ଫାଇନାଲ୍ରେ ଓଜସ୍ ଦେଓତାଲେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବାବେଳେ ଅଭିଷେକ ବର୍ମା ରୌପ୍ୟ ପଦକ ହାସଲ କରିଛନ୍ତି। ଦେଓତାଲେ 2 ପଏଣ୍ଟ ଅଧିକ ପାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେ ସର୍ବାଧିକ 149 ପଏଣ୍ଟ ପାଇଛନ୍ତି। ଏହା ସହିତ ତୀରଚାଳନାରେ ଭାରତର ପ୍ରତିଯୋଗିତା ସମାପ୍ତ ହୋଇଛି। ଆଜି ସକାଳେ ଅନୁଷ୍ଠିତ ପ୍ରତିଯୋଗିତାରେ ମହିଳା ତୀରଚାଳନା କମ୍ପାଉଣ୍ଡ ମ୍ୟାଚ୍ଗୁଡ଼ିକରେ ଭାରତ ଉଭୟ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଛି। ଜ୍ୟୋତି ସୁରେଖା ବେନାମ ଫାଇନାଲ୍ରେ 149 ପଏଣ୍ଟ ହାସଲ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସେ ଦକ୍ଷିଣ କୋରିଆର ଚାଏ ଓନ୍ ସୋଙ୍କ ବିପକ୍ଷରେ ଖେଳିଥିଲେ। ଆଦିତ୍ୟ ଗୋପୀଚାନ୍ଦ ସ୍ୱାମୀ ମଧ୍ୟ ଉତ୍ତମ କ୍ରୀଡ଼ା କୌଶଳର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ଇଣ୍ଡୋନେସିଆର ରତି ଜିଲିଜାତି ଫାଧଲିଙ୍କୁ 146-140ରେ ପରାସ୍ତ କରିଛନ୍ତି। ଇତିମଧ୍ୟରେ ପୁରୁଷ କ୍ରିକେଟ୍ ଟିମ୍ ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳୁଛି। ଭାରତ ଟସ୍ ଜିଣି ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସ୍ୱର୍ଣ୍ଣପଦକ ବିଜୟୀ ହୋଇସାରିଛି। କୁସ୍ତିରେ 74 କିଲୋଗ୍ରାମ ବର୍ଗରେ ଜସ୍ କାମ୍ବୋଡ଼ିଆର ଛିଆଙ୍ଗ୍ ଛୋନ୍ଙ୍କ ବିପକ୍ଷରେ ଖେଳିବେ। ଦୀପକ ପୁନିଆ ଉଜ୍ବେକିସ୍ତାନର ଜାବ୍ରେଲ୍ ସାପିଏଭ୍ଙ୍କୁ 86 କିଲୋଗ୍ରାମ ପୁରୁଷ ଫ୍ରି ଷ୍ଟାଇଲ୍ ସେମିଫାଇନାଲ୍ରେ 4-3ରେ ପରାସ୍ତ କରି ଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଭାରତ ପାଇଁ ଏକ ପଦକ ବିଜୟୀ ହେବାର ନିଶ୍ଚିତ ହୋଇଛି। ଆଜି ଫାଇନାଲ୍ରେ ସେ ଇରାନ୍ର ହାସନ୍ ୟାଜ୍ଦାନୀଙ୍କୁ ଭେଟିବେ। ବ୍ୟାଡ୍ମିଣ୍ଟନ ପୁରୁଷ ଡବଲ୍ସ ପ୍ରତିଯୋଗିତାରେ ଚିରାଗ ସେଟ୍ଟି ଓ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ସ୍ୱର୍ଣ୍ଣପଦକ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତ ଏସୀୟ କ୍ରୀଡ଼ାରେ 100ଟି ପଦକ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର ଏମ୍ ସ୍ୱାମୀନାଥନ୍ ଏକ ଖାଦ୍ୟନିଅଣ୍ଟ ଭାରତକୁ ଖାଦ୍ୟବହୁଳ ଭାରତରେ ରୂପାନ୍ତରିତ କରିଥିଲେ। ସିକିମ୍ ଆକସ୍ମିକ ବନ୍ୟାରେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି।